ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ 10 ରାଜ୍ୟ ଆର୍ 2 କେନ୍ଦ୍ର ଶାସିତ ଅଞ୍ଚଳର 50,000 ଗାଁର 65 ଲକ୍ଷ ଲୋକଙ୍କୁ ସ୍ୱାମିତ୍ୱ କାର୍ଡ଼ ଦେବେ। ପ୍ରଧାନମନ୍ତ୍ରୀ ଆଗନୁ ଗାଁର ଲୋକମାନଙ୍କର ଅର୍ଥନୈତିକ ବିକାଶ ଲାଗି ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍। ଏଥିଲାଗି 3,17,000 ଗାଁର ଡ୍ରୋନ୍ ସର୍ଭେ କରାଯାଇଥିଲା। ଦେଶର 1,53,000 ଗାଁର ଲୋକମାନଙ୍କୁ ଦେବାରକେ 2,25,00,000 ସ୍ୱାମିତ୍ୱ କାର୍ଡ଼ ବନାଯାଇଛି ବୋଲି ସୂଚନା ମିଳିଛି। ସଂସଦର ବଜେଟ୍ ଅଧିବେଶନ ଆଇବା 31 ମୁଲ ହେବା। ପହିଲା ଖେପ ଅଧିବେଶନ ଜାନୁଆରୀ 31 ମୁଲ ହୋଇକରି ଫେବୃଆରୀ 13 ତକ ଚାଲବା ଆର୍ 2 ଖେପ ଅଧିବେଶନ ମାର୍ଚ୍ଚ 10 ଏପ୍ରିଲ 4 ତକ ଚାଲବା ବୋଲି ଜଣାପଡ଼ିଛି। ଜାନୁଆରୀ 31 ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ଆର୍ ଲୋକସଭାର ମିଳିତ ବୈଠକକେ ସମ୍ବୋଧନ କରିବେ। ଇତାରୁତୁରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବା। ଫେବୃଆରୀ 1 ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2025-26 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 118 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲିଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ଭୁବନେଶ୍ୱର ୟୁନିଟ୍ 5 ଆଇବା 20 ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଇବାକାଲ ଅବସର ନେଉଛନ୍। ଜଷ୍ଟିସ୍ ସିଂଙ୍କର ଅବସର ନେଲା ଉତ୍ରୁ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ କାର୍ଯ୍ୟକାରୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଗଲାକାଲି ଏ ବାବଦେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। ଆଇବା 20 ଜଷ୍ଟିସ୍ ସିହ୍ନା ମୁଖ୍ୟ ବିଚାରପତି ପଦଥି କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତି କୁହାଯାଇଛି। ରାଜ୍ୟ ସରକାରଙ୍କର ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଜି ହୀରାକୁଦ ଜଳଭଣ୍ଡାର ନ ପକ୍ଷୀଗନ୍ତି ହେବା। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫରୁ ଏହି ଗଣନା କରାଯିବା ବୋଲି ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁ ପ୍ରଜ୍ଞା ଦାସ କହିଛନ୍।
ଚଳିତ ବର୍ଷ ବାର୍ଡ ସେନ୍ସସ୍ ହୀରାକୁଦ ଆମେ ପୁରା 550 ସ୍କୋୟାର କିଲୋମିଟର ହୀରାକୁଦ ୱେଟଲ୍ୟାଣ୍ଡ ବା ହୀରାକୁଦ ରିଜର୍ଭରକୁ କଭର କରି କରୁଛୁ ଏବଂ ଏଥିରେ ଆମେ 21 ସେକ୍ଟର ବନେଇଛୁ। 21 ସେକ୍ଟରକୁ 32 ଟିମ୍ ଆମର କଭର କରୁଛନ୍ତି ଏବଂ ଫରେଷ୍ଟର ଷ୍ଟାଫ୍ ମଧ୍ୟ ଅଛନ୍ତି। 20 ସପୋର୍ଟିଂ ଷ୍ଟାଫ୍ ମଧ୍ୟ ଆମେ ଦେଇଛୁ। 70 ପାର୍ଟିସିପେଣ୍ଟସ୍ ଟୋଟାଲ୍ ଅଛନ୍ତି। ସକାଳ 6 ଆରମ୍ଭ ହେଇଗଲାଣି ବାର୍ଡ ସେନ୍ସସ୍ ଏବଂ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ।
ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏନ୍ବିଟି ଆର୍ ସେତୁ ଅନୁଷ୍ଠାନ ତରଫରୁ ଆଜି ସମ୍ବଲପୁରର ପିଏଚ୍ଡି ପଡ଼ିଆଠାରେ ପୁସ୍ତକ ମେଳା ମୂଲ ହେବା। 9 ପୁସ୍ତକ ମେଳାକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପୁସ୍ତକ ମେଳା ସକାଳ 11 ରାତି 9 ତକ ଖୋଲା ରହିବା। ମେଳାଥି 200 ଷ୍ଟଲ୍ ରହିବା ଆର୍ ଫି ଦିନ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେବା। ଦେବଗଡ଼ ଜିଲ୍ଲା କୃଷି ବିଭାଗ ତରଫରୁ 5 ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆର୍ କୃଷି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଆର୍ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ସହିତ ବିଭାଗର ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରଦର୍ଶନୀ ମେଳାଥି ପାଖାପାଖି 50 ଷ୍ଟଲ୍ ଖୋଲାଯାଇଛି। କଲାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ କଲାହାଣ୍ଡି ଉତ୍ସବ ଘୁମରା 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ବେଲବୁଡ଼େ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି କଲାହାଣ୍ଡିର ସାହିତ୍ୟ ସଂସ୍କୃତି ଆର୍ ଐତିହ୍ୟ ବହୁତ ସମୃଦ୍ଧ ଆଏ ବୋଲି କହିଥିଲେ। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗଥି ହାଇଦ୍ରାବାଦ ତୋଫାନ୍ସ ଆର୍ ତାମିଲନାଡୁ ଡ୍ରାଗନ୍ସ ଭିତରେ ବେଲବୁଡ଼ର 6 ଆର୍ ଟିମ୍ ଗୋନାସିକା ଆର୍ ୟୁପି ରୁଦ୍ରାସ ଭିତରେ ରାତିର 8:15 ଖେଲ୍ ହେବା। ଏହି ଦୁଇ ମ୍ୟାଚ୍ ରାଞ୍ଚିଠାରେ ଖେଲାଯିବା। ଗଲାକାଲି ହୋଇଥିବାର ମହିଳା ବର୍ଗଥି ମ୍ୟାଚ୍ଥି ଏସ୍ଜି ପାଇପର୍ସ ସୁରମା ହକି କ୍ଲବ୍କେ 2-0 ଗୋଲ୍ଥି ହରାଇଛି। ଆଇବା 24 ଭିତରେ ରାଜ୍ୟର ସୁନ୍ଦରଗଡ଼ କଲାହାଣ୍ଡି କନ୍ଧମାଳ କୋରାପୁଟନ ଘନକୁଆଡ଼ି କୁହୁଡ଼ି ଦେଖାଯିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ବାକି ଜିଲ୍ଲାମାନଙ୍କେ ବି କୁହୁଡ଼ି ହେବା। ଆଇବା 4 ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରାବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।